ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଦେଶର 4 ନମ୍ବର ଆର୍ ଓଡ଼ିଶାର ପହଲା ଖେପ ନିର୍ବାଚନର ଭୋଟ ଆଇବା କାଲି ହେବା, ହେଥିଲାଗି ଗଲାକାଲ ଉପରବେଲା 5 ବଜାନୁ ପ୍ରଚାର କାମ ବନ୍ଦ ରହିଛି। ଇ ଖେପ୍ଥି ରାଜ୍ୟର କଲାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଆର୍ କୋରାପୁଟ ଲୋକସଭା ଆସନ ଆଉ ହେତାର ଅଧୀନତି ଥିବା 28ଟା ବିଧାନସଭା ଆସନ ଲାଗି ଭୋଟ ହେବା। ଇ 4 ଲୋକସଭା ଆସନ ଲାଗି 7 ଜଣ ମହିଳାଙ୍କର ସହିତ ମୋଟ 37 ଜଣ ପ୍ରାର୍ଥୀ ଆର୍ ଇତାର ଅଧୀନତି ଥିବା 28ଟା ବିଧାନସଭା ଆସନ ଲାଗି 29 ଜଣ ମହିଳାଙ୍କର ସହିତ ମୋଟ 243 ଜଣ ପ୍ରାର୍ଥୀ ରହିଛନ୍। ଓଡ଼ିଶାର ଇ ପହଲା ଖେପର ଭୋଟ୍ଥି ମୋଟ 62,87,222 ଜଣ ଭୋଟର ଥିବାର ବେଳେ ପୁରୁଷଙ୍କଠାନୁ ମହିଳା ଭୋଟରଙ୍କ ସଂଖ୍ୟା 1,00,000 ଅଧିକା ଆଏ। ଇ ଖେପର ଭୋଟ୍ ଲାଗି ମୋଟ 7,303 ପୁଲିଂ ବୁଥ୍ କରାଯାଇଥିବା ବେଳେ ସେଥୁ 1,264 ବୁଥ୍କେ ସମ୍ଭେଦନଶୀଳ ଭାବେ ଚିହ୍ନଟ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ଭୋଟ୍ ଲାଗି ନିୟୋଜିତ ପୁଲିଂ ପାର୍ଟି ଗଲାକାଲ୍ନୁ ନିଜ ନିଜର ବୁଥ୍ନ ପହଞ୍ଚି ଯାଇଛନ୍। ସେଆଡ଼େ ଦେଶର 5 ନମ୍ଘର ଖେପ୍ ଆର୍ ଓଡ଼ିଶାର 2 ନମ୍ଘର ଖେପ୍ ନିର୍ବାଚନ ଲାଗି ରାଜ୍ୟର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଆର୍ ଆସ୍କା ଲୋକସଭା ଆସନ ସହିତ ତାର ଅଧୀନତି ଥିବା 35ଟା ବିଧାନସଭା ଆସନର ଭୋଟ୍ ଆଇବା 20 ତାରିଖ ଦିନ ହେବା। ଇଥି 4 ଲୋକସଭା ଆସନଠି 40 ଜଣ ଆଉ 35ଟା ବିଧାନସଭା ଆସନ ଲାଗି 265 ଜଣ ପ୍ରାର୍ଥୀ ରହିଛନ୍। ଲୋକସଭା ଆସନମାନଙ୍କର ଭିତରୁ ବଲାଙ୍ଗୀରନ ସବୁନୁ ଅଧିକା 10 ଜଣ ପ୍ରାର୍ଥୀ ଥିବାର ବେଳେ ସୁନ୍ଦରଗଡ଼ ଆର୍ କନ୍ଧମାଳନ 8 ଜଣ ଲେଖା ଆର୍ ବରଗଡ଼ ଆର୍ ଆସ୍କାନ 7 ଜଣ ଲେଖା ପ୍ରାର୍ଥୀ ଅଛନ୍। ବିଜୁ ଜନତା ଦଳର ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଆର୍ ବରଗଡ଼ ଜିଲ୍ଲାନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବେ। ସକାଳ ବେଳା ଶ୍ରୀ ପଟ୍ଟନାୟକ ନିଜେ ଭୋଟ୍ ଲଢୁଥିବା ବଲାଙ୍ଗୀର ସଂସଦୀୟ କ୍ଷେତ୍ରର କଣ୍ଟାବାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଭିନ୍ ଭିନ୍ ଜାଗାନ ପ୍ରଚାର ସଭାମାନଙ୍କୁ ଯୋଗ ଦେବେ। ଶ୍ରୀ ପଟ୍ଟନାୟକ ମଇଦାନେ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ ଆଉ ଉପରବେଳା ବରଗଡ଼ନ ଲୋକସଭା ଆଉ ବିଧାନସଭା ଆସନ ଲାଗି ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ପୁଲିଂ ବୁଥ୍ମାନଙ୍କୁ ନିୟୋଜିତ ଆଶାକର୍ମୀମାନଙ୍କୁ ଭତ୍ତା ଦିଆଯିବା ବୋଲି ରାଜ୍ୟ ଗୃହ ବିଭାଗ ତରଫ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଆଶାକର୍ମୀମାନେ ପୁଲିଂ ବୁଥ୍ମାନଙ୍କୁ ମେଡିକାଲ କିଟ୍ ଆର୍ ଫର୍ଷ୍ଟଏଡ୍ କିଟ୍ ନେଇକରି ଉପସ୍ଥିତ ରହିବେ। ହେବାବ୍ଦେ ସେମାନଙ୍କୁ 200 ଟଙ୍କା ଭତ୍ତା ଆର୍ ଖାଇବାର ବାବଦେ 150 ଟଙ୍କା ମିଲ୍ବା। ନବରଙ୍ଗପୁର ଜିଲ୍ଲାନ ଭୋଟ୍କାମଥି ନିୟୋଜିତ ଜଣେ କର୍ମଚାରୀ ନିଜର ବୁଥ୍କେ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାଥି ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାଥି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶୋକ ପ୍ରକାଶ କରିବାର ସଙ୍ଗେ ତାଙ୍କର ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍। ମୃତ କର୍ମଚାରୀଙ୍କ ପରିବାରକେ ଆଇନ ଅନୁସାରେ ସାହାଯ୍ୟ ଛଡ଼ା ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ 15 ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସାହାଯ୍ୟ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କହିଛନ୍। ଆଜି ଆନ୍ତର୍ଜାତୀୟ ସେବିକା ଦିବସ। ଆଧୁନିକ ନର୍ସିଂ ସେବାକେ ମୂଲ କରିଥିବା ଫ୍ଲୋରେନ୍ସ ନାଇଟେଙ୍ଗେଲ୍ଙ୍କର ଜନ୍ମଦିନକେ ମେ ମାସର 12 ତାରିଖକେ ଗଲା 1965 ମସିହାନୁ ଆନ୍ତର୍ଜାତୀୟ ସେବିକା ପରିଷଦର ନିଷ୍ପତ୍ତି ଅନୁସାରେ ଆନ୍ତର୍ଜାତୀୟ ସେବିକା ଦିବସ ଭାବେ ପାଳନ କରାଯାଉଛି। ଆନ୍ତର୍ଜାତୀୟ ସେବିକା ଦିବସଟି ସେବିକାମାନଙ୍କର ଉତ୍ସର୍ଗୀକୃତ ସେବା ଭାବନାକେ ସମ୍ମାନ ଜଣାବାର ଲାଗି ସାରା ପୃଥିବୀନ କାର୍ଯ୍ୟକ୍ରମମାନ କରାଯାଏସି। ଏ ବଛର ସେବିକା ଦିବସର ବାର୍ତ୍ତା ହେଉଛି ଆମ ନର୍ସ ଆମ ଭବିଷ୍ୟତ, ସେବା ଯତ୍ନର ଆର୍ଥିକ ଶକ୍ତି। ଜାତୀୟ ଆଇନସେବା ପ୍ରାଧିକରଣ ତରଫ ଗଲାକାଲ ଇ ବଛର 2 ନମ୍ଘର ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ହେଥି ମୋଟ 148,720 ମାମଲାର ସମାଧାନ ସଙ୍ଗେ ଭିନ୍ ଭିନ୍ ପକ୍ଷମାନଙ୍କନୁ ମୋଟ 127,64,84,192 ଟଙ୍କା ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତଟି 601 ମଟର ଦୁର୍ଘଟଣା, 513 ପାରିବାରିକ, 6,835 ଫୌଜଦାରୀ, 1,331 ଦେୱାନୀ ଆର୍ ଅଲଗା ମାମଲାମାନଙ୍କର ଫଇସଲା ହୋଇଥିଲା। ବଲାଙ୍ଗୀର ଲୋକସଭା ଆର୍ ସୁବର୍ଣ୍ଣପୁର ଜିଲ୍ଲାର 2 ବିଧାନସଭା ଆସନ ବୀରମହାରାଜପୁରନ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁସାରେ ଶାନ୍ତିପୂର୍ଣ୍ଣ ଆଉ ନିରପେକ୍ଷ ନିର୍ବାଚନ ପରିଚାଳନା ବାବଦେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ସମୀକ୍ଷା କରିଛନ୍। ଗଲାକାଲି ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତ୍ରିପାଠୀ, ସ୍ୱତନ୍ତ୍ର ପୁଲିସ୍ ପର୍ଯ୍ୟବେକ୍ଷକ ରଜନୀକାନ୍ତ ମିଶ୍ର ଆର୍ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ହିମାଲିନୀ କଶ୍ୟପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ବୈଠକ କରିକରି ଜିଲ୍ଲାନ ଭୋଟ୍ ଲାଗି ହୋଇଥିବା ପ୍ରସ୍ତୁତି, ଆଦର୍ଶ ଆଚରଣ ବିଧି ଲାଗୁ କରିବା ସଙ୍ଗେ ଆଇନ ଶୃଙ୍ଖଳାର ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟର ଭିନ୍ ଭିନ୍ ଜାଗାନ କାଲ ବୈଶାଖୀ ବର୍ଷା ତିତି ଲାଗି ରହିଥିବା ବେଳେ ହେତାର ପ୍ରଭାବଥି ତାତି ଟିକେ କମିଛି। ଆଜି ପଶ୍ଚିମ ଓଡ଼ିଶାର ସମ୍ଭଲପୁର, ଦେବଗଡ଼, ସୁନ୍ଦରଗଡ଼ ଆର୍ ବୌଦ୍ଧ ସହିତ ରାଜ୍ୟର କେତେଟା ଜାଗାନ କାଲବୈଶାଖୀ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ହେଲେ ଆଇବା 16-17 ତାରିଖନୁ ଫେର୍ଘେ ଗ୍ରୀଷ୍ମ ପ୍ରବାହ ବଢ଼ବା ବୋଲି କୁହାଯାଇଛି। এচনির আঞ্চলিক খবর ইন শেষ হল আরবেলার আঞ্চলিক খবর শুনিপারবে রাতে 7:02 জুহার।